ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ନମସ୍କାର ପ୍ରିୟ ବନ୍ଧୁ, ଚାଲନ୍ତୁ ଆଜି ଆମେ ଜାଣିବା ଅନିଦ୍ରା ରୋଗ ବିଷୟରେ। ନିଦ୍ରା ଜୀବନର ଏକ ସାଧାରଣ ପ୍ରକ୍ରିୟା। ଧରାବନ୍ଧ ଘଟଣା ପରି ନିଦ ଆସେ ଏବଂ କିଛି ଘଣ୍ଟା ପରେ ମଣିଷ ସତେକ ଦେଇ ନିଦରୁ ଉଠେ। ସୁସ୍ଥ ମନ, ଦେହ ଓ ଜୀବନ ପାଇଁ ନିଦ ଅତ୍ୟନ୍ତ ଜରୁରୀ। ନିଦ ଆସେନି, ଭଲରେ ଶୋଇ ହୁଏନି, ସକାଳେ ସତେଜ ଲାଗେନି, ନିଦ ଭୋଗ ହୁଏନି। ସାଧାରଣତଃ ଭାବେ ଏପରି ଅବସ୍ଥା ଅଳ୍ପ ସମୟ ରହେ। ସମ୍ଭବତଃ ମଣିଷ ଯେତେବେଳେ ବ୍ୟସ୍ତ, ବିଦ୍ରତ ବା ଅତ୍ୟନ୍ତ ଉତ୍ସାହିତ ଥାଏ ଏପରି ନିଦ୍ରାହୀନ ହୋଇପାରେ। ତେବେ ଯେତେବେଳେ ସବୁ ଠିକ୍ ଠାକ୍ ହୋଇଯାଏ ପୁଣି ନିଦ ଆସେ, ସବୁ ପୂର୍ବ ପରି ହୋଇଯାଏ। ତେବେ ଏ ନିଦର ଅସୁବିଧା ବେଳେବେଳେ ଲାଗି ରହେ। ଏହାକୁ ନିଦ୍ରାହୀନତା ବା ଅନିଦ୍ରା ରୋଗ କହନ୍ତି। ଏହା ଅତ୍ୟନ୍ତ ଅସୁବିଧାଜନକ ହୋଇଥାଏ, ତେଣୁ ନିଦ ସମ୍ପର୍କରେ ଜାଣିବା ଉଚିତ। ନିଦର ଭିତର କଥା। ନିଦ ବିଭିନ୍ନ ଅବସ୍ଥା ଦେଇ ଗତି କରେ। ଛାଇ ନିଦ, ପତଳା ନିଦ, ଗାଢ଼ ନିଦ, ନିଦ ଲାଗି ଆସିବା ବେଳର ସମୟ ଓ ସକାଳର ନିଦ ଭିତରେ ଯେ ପାର୍ଥକ୍ୟ ଅଛି ତା ହୁଏତ ସମସ୍ତ ଅଳ୍ପେ ବହୁତ ଜାଣନ୍ତି। ତେବେ ମୁଖ୍ୟତଃ ଦୁଇ ପ୍ରକାର ନିଦ ପ୍ରାୟ 4-5 ଘଣ୍ଟା ଥର ଅଦଲ ବଦଲ ହୋଇ ରାତି ସାରା ଚାଲିଥାଏ। ପ୍ରଥମ ପ୍ରକାରରେ ମସ୍ତିଷ୍କ ଭାରି ସକ୍ରିୟ ଥାଏ, ଆଖି ଠୁଳା ଏପଟ ସେପଟ ବୁଲେ ଏବଂ ସ୍ୱପ୍ନ ଆସେ। ସେ ସମୟରେ ଦେହ ମାଂସପେଶୀ ଅତ୍ୟନ୍ତ କୋହଳ ଓ ଆଚଳ ଥାଏ। ଏହି ଅବସ୍ଥା ନିଦର 1/5 ସମୟ ନେଇଥାଏ ଓ ସକାଳ ଆଡ଼କୁ ବେଶୀ ଦେଖାଯାଏ। ଦ୍ୱିତୀୟ ପ୍ରକାର ନିଦ ଅବସ୍ଥାରେ ମସ୍ତିଷ୍କ ଶାନ୍ତ ଥାଏ, ଦେହ ଛଲପ୍ରଚଳ ଥାଏ। ନିଦ ସମୟରେ ଜୀବରସ ବା ହର୍ମୋନ୍ କ୍ଷରଣ ହୁଏ, ଦେହ ନିଜକୁ ସଜାଡ଼େ ଓ ଆସୁଥିବା ଦିନ ପାଇଁ ଦେହକୁ ପ୍ରସ୍ତୁତ କରେ। ସାଧାରଣ ଭାବେ ଯୁବକ ଓ ପୋଡ଼ମାନେ ହାରାହାରି 8 ଘଣ୍ଟା ନିଦ ଦରକାର କରନ୍ତି। କିଏ ଟିକେ ବେଶୀ ଶୁଏ, କିଏ ବା କମ୍। ପିଲାମାନେ 9-10 ଘଣ୍ଟା ଦିନ ଦରକାର ନିଦ ଦରକାର କଲାବେଳେ ଶିଶୁମାନେ 17 ଘଣ୍ଟା ପାଖାପାଖି ଶୁଅନ୍ତି। ବୃଦ୍ଧ ବ୍ୟକ୍ତିମାନେ ପ୍ରାୟ 8-9 ଘଣ୍ଟା ନିଦ ଦରକାର କରିଥାନ୍ତି, ଯଦିଓ କେବଳ 3-4 ଘଣ୍ଟା ଗଭୀର ନିଦ ପରେ ଅନେକ ବୃଦ୍ଧ ବ୍ୟକ୍ତିଙ୍କୁ କେବଳ ପତଳା ନିଦ ହୋଇଥାଏ। ନିଦ୍ରାହୀନତାର ପରିଣାମ। ଦିନେ ଦିନର ଅନିଦ୍ରା ହେଲେ ପରଦିନ କ୍ଲାନ୍ତ ଶାନ୍ତ ଲାଗେ, ଯାହା ଶୀଘ୍ର ଠିକ୍ ହୋଇଯାଏ ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏନି। ତେବେ ଅନେକ ଦିନ ନିଦ୍ରାହୀନତା ଭୋଗିଲେ କ୍ଲାନ୍ତ ଅବସ୍ଥା ଲାଗି ରହେ, ଦିନରେ ନିଦ ଲାଗେ, ମନୋଯୋଗ କରିବାରେ, ସିଦ୍ଧାନ୍ତ ନେବାରେ, ବୁଝି ବିଚାର କାମ କରିବାରେ କଷ୍ଟ ହୁଏ। କେହି କେହି ଚିନ୍ତାଗ୍ରସ୍ତ, ବ୍ୟସ୍ତ, ବିଚଳିତ, ଉଦାସ ଅନୁଭବ କରିଥାନ୍ତି, ପୁଣି ନିଦ ଆସୁନି ବୋଲି ଚିନ୍ତା ଲାଗି ରହେ। ଏ ସମୟରେ ଗାଡ଼ି ଚଲାଇବା ବିପଦଜନକ ହୋଇଥାଏ। ନିଦ୍ରାହୀନତା ଲାଗି ରହିଲେ ରକ୍ତତାପ ବଢ଼ିପାରେ, ମଧୁମେହ ରୋଗର ଆଶଙ୍କା ଓ ଦେହର ଓଜନ ବଢ଼ିପାରେ। ନିଦ୍ରାହୀନତାର କାରଣ। ନିତିଦିନିଆ ଜୀବନର ବିଭିନ୍ନ କାରଣକୁ ନିଦ୍ରାହୀନତା ହୋଇଥାଏ। ଶୋଇବାର, ଘରର ଅସ୍ୱିକର ପରିସ୍ଥିତି ଅନେକ ବେଳେ ଦାୟୀ ହୋଇଥାଏ, ଯଥା କୋଲାହଲ, ଖୁବ୍ ଗରମ ବା ଥଣ୍ଡା ଆଲୋକ, ଶୋଇବା ଘରେ ଟିଭି ଇତ୍ୟାଦି। ବେଳେବେଳେ ନିଦ ସମୟରେ ଠିକ୍ ଠିକଣା ନ ରହିବା ଶୁବେ ବେଲେ ବିଶ୍ରାମ ଅବସ୍ଥାର ରହିବା, ଶାରୀରିକ ପରିଶ୍ରମ ନ କରିବା, ରାତିରେ ବହୁତ ଖାଇବା ବା ନ ଖାଇବା, ଚା କଫି ସିଗରେଟ୍ ମଦ ଇତ୍ୟାଦି ପିଇବା, ଶାରୀରିକ ରୋଗ ବ୍ୟଥା ଓ ଜ୍ୱର ଇତ୍ୟାଦି ନିଦ୍ରାହୀନତାର କାରଣ ହୋଇଥାଏ। ନିଦ୍ରାହୀନତାର ଗମ୍ଭୀର କାରଣ ସବୁ ହେଲା ମାନସିକ ଚିନ୍ତା, କାମରେ ଅସୁବିଧା, ଉଦାସୀନତା, ଅଶାନ୍ତି, ଦୁଶ୍ଚିନ୍ତା, ଉଦ୍ବେଗ ଇତ୍ୟାଦି। ବେଳେବେଳେ ନିଦ୍ରାହୀନତା ଏକ ରୋଗ ବା ଅନ୍ୟ ଏକ ମାନସିକ ରୋଗର ଲକ୍ଷଣ ହିସାବରେ ଦେଖାଯାଏ। ନିଦ୍ରାହୀନତାର ଉପଚାର ପାଇଁ କ'ଣ କରିବେ? ଏକ, ଆପଣଙ୍କ ବିଛଣା ଓ ଶୋଇବା ଘରକୁ ଆରାମଦାୟକ ଓ ନିଦ ପାଇଁ ଅନୁକୂଳ କରାନ୍ତୁ। ଅତ୍ୟନ୍ତ ଟାଣ କଠିନ ବା ଅତ୍ୟନ୍ତ କୋମଳ ବିଛଣାରେ ଅସୁବିଧା ଲାଗେ, ଆଲୋକ କୋଲାହଲ ବାତାୟନ ପ୍ରତି ଦୃଷ୍ଟି ଦିଅନ୍ତୁ। ଦୁଇ, ଦିନରେ କିଛି ପରିମାଣର ଶାରୀରିକ ପରିଶ୍ରମ ବା ବ୍ୟାୟାମ କରନ୍ତୁ, ନିଦ ପାଇଁ ଅପହରଣରେ ବ୍ୟାୟାମ କରିବାର ଭଲ। ବିଛଣାକୁ ଯିବା ପୂର୍ବରୁ ଆରାମ ଲାଗିବା ଭଳି କିଛି କରିପାରନ୍ତି, ଗରମ ପାଣିରେ ଦେହ ହାତ ପୋଛିଦେବା, ଧୀର ସଙ୍ଗାତ ସଙ୍ଗୀତ ଧୂମ ଆଲୋକ ଅନେକକୁ ସାହାଯ୍ୟ କରିଥାଏ। ମନରେ ଯଦି କିଛି ଚିନ୍ତା ଅଛି ସେଥିରେ ବାରମ୍ବାର ଗୁଣି ନ ହୋଇ ସେସବୁ ଲେଖି ଦିଅନ୍ତୁ। ତା ପାଇଁ କ'ଣ ଓ କେତେବେଳେ କରିବେ ତାହା ଲେଖନ୍ତୁ। ଯଦି ନିଦ ନ ଆସେ, ବିଛଣାରେ ଏପଟ ସେପଟ ନ ହୋଇ ଉଠି ଯାଆନ୍ତୁ, କିଛି କାମ କରନ୍ତୁ, ପଡ଼ିବା ଘର କାମ କରିବା, ଧୀର ସଙ୍ଗୀତ ଶୁଣିବା ଇତ୍ୟାଦି। ପୁଣି ନିଦ ଆସିଲେ ବିଛଣାକୁ ଫେରନ୍ତୁ, ନିଦ ଆସୁନି ବୋଲି ବସନ୍ତୁ ନାହିଁ, ବହୁତ ସମୟ ଧରି ଶୁଅନ୍ତୁ ନାହିଁ, ନିଦର ଗୋଟେ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ, ଠିକ୍ ସମୟରେ ଶୋଇବାକୁ ଯାଆନ୍ତୁ ଓ ଠିକ୍ ସମୟରେ ଉଠନ୍ତୁ, ଏପରିକି ଛୁଟି ଦିନ ମାନଙ୍କରେ ବି। ସିଗରେଟ୍ ଓ ମଦ ଭଲ ନିଦ ହେବାର ବ୍ୟାଘାତ ସୃଷ୍ଟି କରନ୍ତି ଓ ଏ ସବୁକୁ ଦୂରେଇ କର। ରାତି ଖାଇବା ବହୁତ ଡେରିରେ କରନ୍ତୁ ନାହିଁ, ରାତି ଖାଇବା ଓ ଶୋଇବା ସମୟ ଭିତରେ ସମୟର ପାର୍ଥକ୍ୟ ଦରକାର। ଯଦି ରାତିରେ ନିଦ ନ ହେଲା ତା ପରଦିନ ଦିନରେ ଶୁଅନ୍ତୁ ନାହିଁ, ସେମିତି କଲେ ରାତିରେ ଠିକ୍ ସମୟରେ ନିଦ ଆସିବାର ଅସୁବିଧା ହେବ। ମାଦକ ଦ୍ରବ୍ୟ ଡ୍ରଗ୍ସ ନିଅନ୍ତୁ ନାହିଁ। ଏସବୁ କଲାପରେ ବି ନିଦ୍ରାହୀନତା ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ଦରକାର। ଶାରୀରିକ ଓ ମାନସିକ ଅସୁବିଧାରୁ ହେଉଥିବା ନିଦ୍ରାହୀନତା ପାଇଁ ଉପଯୁକ୍ତ ଚିକିତ୍ସା ଆବଶ୍ୟକ। ଏଥିପାଇଁ କିଛି ମାନସିକ ଚିକିତ୍ସା ଅଛି, ତେବେ ବେଳେବେଳେ ଔଷଧର ଦରକାର ହୋଇଥାଏ। ଅଧିକାଂଶ ନିଦ ଔଷଧ ଭଲ କାମ ଦିଅନ୍ତି, ତେବେ ସେ ସବୁକୁ ଅଧିକ ଦିନ ବା ଅଧିକ ମାତ୍ରାରେ ନେବା ଉଚିତ ନୁହେଁ। ସେସବୁ ଲୋକଙ୍କୁ କ୍ଳାନ୍ତ ଓ ଚିଡ଼ଚିଡ଼ା କରିଥାନ୍ତି। ସେମାନଙ୍କ ଉପାୟ ଅଳ୍ପ କିଛି ଦିନ ଭିତରେ କମିଯାଏ। ତା ଛଡ଼ା ନିଦ ଔଷଧ ସବୁ ଉପରେ ନିର୍ଭରଶୀଳତା ବଢ଼ିଯାଏ, ଯାହାଠୁ ମୁକୁଳିବା କଷ୍ଟ ହୋଇଥାଏ। ନମସ୍କାର, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରରେ ରଖନ୍ତୁ। ଆଉ ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି, ତାହାଙ୍କ ଆନନ୍ଦ ଓ ତାହାଙ୍କ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଆପଣଙ୍କ ଉପରେ ବର୍ତ୍ତୁ ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ଯୋସେଫଙ୍କର ଭାଇଙ୍କ ବିଷୟରେ, ଯୋସେଫ ଓ ତାଙ୍କର ଭାଇମାନେ। ଏହି କାହାଣୀ ଆପଣମାନେ ଆଦି ପୁସ୍ତକ 45:4-11 ପର୍ଯ୍ୟନ୍ତ ଯଦି ପଢ଼ିବେ ଏହି କାହାଣୀ ଆପଣମାନେ ପାଇପାରିବେ। ଯାକୁବ ନିଜର ଭାଇ ଓସୁକୁ ଠକିଲା ପରେ ଯାକୁବ ଉପରକୁ ବହୁତ ବଡ଼ ବିପଦ ଆସିଲା। ଯୋସେଫ ପ୍ରତି ତାଙ୍କ ଭାଇମାନେ କରିଥିବା ଅନ୍ୟାୟ କଥାକୁ ମନେ ମଧ୍ୟ ଆମେ ଦେଖିପାରୁଛୁ। ପୁନର୍ବାର ଏଠାରେ ଆମେ ଭାଇ ଭାଇକୁ ଘୃଣା କରୁଥିବା ଦେଖୁଛୁ, କାରଣ ଜଣେ ଭାଇ ଅନ୍ୟ ଭାଇଠାରୁ ଅଧିକ ଆଶୀର୍ବାଦ ଲାଭ କରିଥିଲା, ଯାହା ଆମେ ଆଦି 37:3-4 ପାଉଛୁ। ବସ୍ତ୍ରଟି କେବଳ ରଙ୍ଗ ବେରଙ୍ଗ ସୂତାରେ ନିର୍ମିତ ନଥିଲା। ବାଇବଲରେ ବର୍ଣ୍ଣିତ ଭାଷା ଅନୁସାରେ ଏହା ଗୋଟିଏ ବହୁତ ମୂଲ୍ୟବାନ ବସ୍ତ୍ର ଥିଲା। ପୁଣି ସେହି ପ୍ରକାର କେବଳ ରାଜାମାନେ ପରିଧାନ କରିଥାନ୍ତି। ଏହି ବସ୍ତ୍ରର ଡିଜାଇନ୍ ଅତି ଉଚ୍ଚ କୋଠରୀର, ପୁଣି ଏହି ରଙ୍ଗ ବେରଙ୍ଗ କୋଟ୍ ସୁଞ୍ଚି ଦ୍ୱାରା ବୁଣାଯାଇଛି। ଏହି କୋଟ୍କୁ ତିଆରି କରିବା ପାଇଁ ଗୋଟିଏ ବର୍ଷ ଲାଗିଥିଲା ବା ଲାଗିଥିବ। ତାପରେ ଯୋସେଫ ଯେତେବେଳେ ନିଜର ସ୍ୱପ୍ନ, ଯାହା ଆମେ ଆଦି 37:5-11 ପାଉଅଛୁ, ସେହି କଥା ଭାଇମାନଙ୍କୁ ଜଣାଇଲେ, ସେଥିରେ ଭାଇମାନେ ତା ପ୍ରତି ଅଧିକ ଈର୍ଷାରେ ଜଲିଗଲେ। ତେଣୁକରି ଭାଇମାନେ ପ୍ରଥମ ଯୋଜନାରେ ହିଁ ତାଙ୍କୁ ବାଟରୁ ହଟାଇବା ପାଇଁ ଯୋଜନା କଲେ। ପଢ଼ନ୍ତୁ ଆଦି 37:29-20। ସେମାନଙ୍କ ବାଟରୁ ତାଙ୍କୁ ହଟାଇବା କେତେ ସହଜ ଥିଲା, ସେଥିପାଇଁ ସେମାନେ ପରସ୍ପରକୁ ନିଶ୍ଚିତ ଭାବେ ଅଭିନନ୍ଦନ ଜଣାଇଥିବେ। କିନ୍ତୁ ଅନେକ ବର୍ଷ ପରେ ସେମାନେ କୋଠର ହେବେ ତାହା କେହି ଜଣେ ସୁଦ୍ଧା ଜାଣିନଥିଲେ। ବାଲକ ଯୋସେଫର ହାତ ଗୋଡ଼ ବାନ୍ଧି ଦେଲା ପରେ ଭାଇମାନେ ଭାବି ଦେଖନ୍ତୁ ତା ମନରେ କ'ଣ ସବୁ ଜାତ ହୋଇଥିବ। ସେ ଚାଲି ଚାଲି ଛୋଟ ପଛରେ ଯିବା ବେଳେ, ତାର ବାଲ୍ୟବସ୍ଥା ବେଳେ ନିଜ ଗାଁରେ ଥିବା ପାହାଡ଼ ପର୍ବତକୁ ଅନେଇ ଦୂରରୁ ଦୂରକୁ ଯିବା ବେଳେ ଧୀରେ ଧୀରେ ତାହା ସବୁ ଅଦୃଶ୍ୟ ହୋଇଗଲା। ନିଲାମ କରିବା ପାଇଁ ଯେଉଁଠି ଚାକରମାନେ ଥିଲେ, ଯୋସେଫ ସେ ଜାଗାକୁ ପହଞ୍ଚିବା ପରେ କୋଲାହଲ କ୍ରୋତାମାନେ ତାକୁ ଦେଖିଲା ପରେ କେତେକ ଜନ ତାଙ୍କୁ ନେବା ପାଇଁ ନିଲାମ ଡାକିବା ପୂର୍ବରୁ ତାଙ୍କୁ ମୁଣିଆ ବାଡ଼ିରେ ଖେଞ୍ଚି ଦେଖିଲେ ସେ ଯେ କେମିତି ପ୍ରତିକ୍ରିୟା ପ୍ରକାଶ କରୁଛି। କିଣିବା ଲୋକ ଭାବୁଥିଲେ ସେ ଯେ ଯେମିତି କମ୍ ପ୍ରତିକ୍ରିୟା ପ୍ରକାଶ କରିବ। ପୁଣି ସେମାନେ ତାଙ୍କୁ ଭଲ ଭାବରେ ନିରୀକ୍ଷଣ କଲେ। ଏହି ଯନ୍ତ୍ରଣା ଠାରୁ ସେ କମ୍ ଯନ୍ତ୍ରଣା ପାଇଥିବାରୁ ଅଧିକାଂଶ ଲୋକ ତା ଉପରେ ବିଶ୍ୱାସ ରଖିଲେ ନାହିଁ। ଯୋସେଫ ଚାହିଁଥିଲେ ଉତ୍ତ୍ୟକ୍ତ ହୋଇ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଇପାରିଥାନ୍ତେ, କିନ୍ତୁ ସେ ତାର ଭୟାନକ ଅନୁଭୂତି ସମୟରେ ପରମେଶ୍ୱରଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିବାକୁ ପସନ୍ଦ କଲେ। ଏକ ମହାସଂଘର୍ଷ ତା ମନ ମଧ୍ୟରେ ନାଟକୀୟ ଢଙ୍ଗରେ ଚାଲିଥିଲା। ଦେଶସ୍ଥ ଜଣେ ସେବା ବାହିନୀର ମୁଖ୍ୟ ବ୍ୟକ୍ତିଙ୍କ ଗୃହରେ ରହିବା ବେଳେ ଯୋସେଫ ଖୁବ୍ ଶୀଘ୍ର ନିଜକୁ ଖାପ ଖୁଆଇଲେ। ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରି ସେ ଗୃହ ମାଲିକଙ୍କର ବିଶ୍ୱାସ ଜିଣିପାରିଲେ। ତଥାପି ମଧ୍ୟପରେ ସେହି ଚାକର ବାଳକ ଜୋସେଫ ଇଜିପ୍ଟର ଜଣେ ନେତା ହୋଇପାରିଲେ। ଅବ୍ରାହମଙ୍କ ଠାରୁ ଜାତ ହୋଇଥିବା ରେଖାରେ ଯେତେ ସବୁ ବଂଶଧର ଯଥା ଇଶାକ ଜାକୁବ ଏବଂ ତାଙ୍କର ସବୁ ପୁଅ ସମାନ ଧରଣର ପାରିବାରିକ ସମସ୍ୟାର ସମ୍ମୁଖୀନ ହେଲେ। ଠକିବା ଏବଂ ମିଥ୍ୟା କହିବା, ଜୋସେଫଙ୍କ କାହାଣୀରୁ ଆମେ ଦେଖୁ ଯେ ମିଥ୍ୟା କହିବା ଦ୍ୱାରା ଏକ ଭୟଙ୍କର ଏବଂ ମନ୍ଦ ପରିଣାମ ଭୋଗ କରିବାକୁ ପଡ଼ିଛି। କିନ୍ତୁ ଶେଷରେ ଏମାନଙ୍କର ଜୀବନ ଆନନ୍ଦରେ ସମାପ୍ତ ହେଉଥିବା ଆମେ ଦେଖୁଅଛୁ। ଆରମ୍ଭରେ ଜୋସେଫଙ୍କ ପାଇଁ ଯେମିତି ଭୟଙ୍କର ବିପଦ ଥିଲା, ଠିକ୍ ସେମିତି ଆପଣଙ୍କ ଜୀବନରେ ଦୁଃସ୍ୱପ୍ନ ଉପସ୍ଥିତ ହେଲେ ଆପଣ କିପରି ନିଜର ବିଶ୍ୱାସକୁ ଦୃଢ଼ କରି ରଖିବେ ଏବଂ ସତ୍କ୍ରାମତ୍କ ମନୋଭାବ ପୋଷଣ କରିବେ, ଏହି ବିଷୟରେ ଆପଣ ଟିକେ ଚିନ୍ତା କରନ୍ତୁ। ଯେପରିକି ଜୋସେଫ ଏହି ମହତ୍ତରେ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରି ତାଙ୍କ ଅନୁଗ୍ରହ ପ୍ରାପ୍ତ କରି ମିଶ୍ର ଦେଶର ରାଜତ୍ୱକୁ ରାଜତ୍ୱ ଗ୍ରହଣ କଲେ, ମିଶ୍ର ଦେଶର ରାଜା ହେଲେ। ଯେପରିକି ତାଙ୍କ ପିତା ତାଙ୍କ ଭାଇମାନଙ୍କ ଜୀବନ ବଞ୍ଚାଇଲେ ଓ ମିଶ୍ର ଦେଶର ଲୋକମାନଙ୍କ ଜୀବନ ବଞ୍ଚାଇଲେ। ପ୍ରିୟ ଶ୍ରୋତା, ଯଦି ଆମେମାନେ ଜୋସେଫଙ୍କ ପରି ନିଜକୁ ସମର୍ପଣ କରି ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ କରିବା, ନିଶ୍ଚିତ ଭାବରେ ଆମ ଜୀବନରେ ଯେତେ ଇଚ୍ଛା ଅଛି ତାହା ସବୁ ଆମେ ପୂରଣ କରିପାରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁ ପରମେଶ୍ୱରଙ୍କ ମଧୁର ନାମରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଉତ୍ସର୍ଗ କରୁଅଛୁ ପ୍ରଭୁ। ତୁମ୍ଭ ସେହି କରୁଣା, ତୁମ୍ଭ ସେହି ଅନୁଗ୍ରହ ବର୍ତ୍ତମାନ ଆମମାନଙ୍କୁ ଏହି ସମୟ ପ୍ରଦାନ କରିଅଛି କି ତୁମ ସେହି ମଧୁର ବାକ୍ୟ ଶୁଣିବା ନିମନ୍ତେ। ହେ ସ୍ୱର୍ଗସ୍ଥ ପିତା, ତୁମେ ହିଁ ପ୍ରଶଂସା ସମ୍ମାନ ଗୌରବର ଯୋଗ୍ୟ। ତୁମ ସେହି ମଧୁର ନାମରେ କୋଟି କୋଟି ଜୁହାର ଅର୍ପଣ କରୁଅଛୁ। ହେ ସ୍ୱର୍ଗସ୍ଥ ପିତା, ବର୍ତ୍ତମାନ ଯେଉଁ ଜୋସେଫଙ୍କ କାହାଣୀ ଆମେ ଶୁଣିଲୁ, ଆମମାନଙ୍କୁ ଆଶୀର୍ବାଦରେ ପରିପୂର୍ଣ୍ଣ କର, ଯେପରି ଜୋସେଫ ତୁମ ସେହି ମଧୁର ନାମରେ ବିଶ୍ୱାସ କରି ତୁମ ସେ ଅନୁଗ୍ରହ ପ୍ରାପ୍ତ କରିଥିଲେ ପ୍ରଭୁ, ସେହିପରି ଆମମାନଙ୍କୁ ତୁମ ଅନୁଗ୍ରହ ଦ୍ୱାରା ଆମକୁ ପରିଚାଳନା କର ଆଉ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ହଁ ପରମା ପିତା, ଆମେ ନିବେଦନ କରୁଅଛୁ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆଉ ଥରେ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର, ଯେପରିକି ଆମେମାନେ ସମସ୍ତେ ମିଶି ତୁମ ସେହି ଅନନ୍ତ ସ୍ଥାୟୀ ସ୍ୱର୍ଗକୁ ଯାଇପାରିବୁ। ଏହା ହିଁ ଆମ ପ୍ରାର୍ଥନା, ଆମେନ୍।
ପ୍ରେମରେ ମୋତେ ଛୁଆ ଛୁଆ
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলন্তু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org।